ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅପରେସନ୍ ସିନ୍ଦୁରକୁ ସଫଳତା ଦେଇଛି, କହିଲେ ପ୍ରଧାନମନ୍ତ୍ରୀ। ରାଜସ୍ଥାନର ଝୁନ୍ଝୁନ୍ଠାରେ 30 ଲକ୍ଷରୁ ଅଧିକ ଚାଷୀଙ୍କୁ ଫସଲ ବୀମା ପ୍ରଦାନ କରିବେ କେନ୍ଦ୍ର କୃଷିମନ୍ତ୍ରୀ। ନୂଆଦିଲ୍ଲୀର ବାବା ଖଡ଼କ ସିଂ ମାର୍ଗରେ ସଂସଦ ସଦସ୍ୟଙ୍କ ପାଇଁ ନିର୍ମିତ 184 ଆବାସିକ କୋଠାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଭୋଟ୍ ଚୋରି ସମ୍ପର୍କିତ ଅଭିଯୋଗର ପ୍ରମାଣ ଦେବାକୁ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କଲେ କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ। ଏବଂ ବିଶ୍ୱ ଆଥଲେଟିକ୍ସ ବ୍ରୋଞ୍ଜସ୍ତରୀୟ କଣ୍ଟିନେଣ୍ଟାଲ ଟୁର୍ 2025ରେ ଭାଗ ନେଲେ 17 ଦେଶର 160 ଜଣ କ୍ରୀଡ଼ାବିତ୍। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଏବଂ ଉନ୍ନତ ଜ୍ଞାନକୌଶଳ ସମ୍ପନ୍ନ ଶକ୍ତି ଅପରେସନ୍ ସିନ୍ଦୁରକୁ ସଫଳତା ଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବେଙ୍ଗାଲୁରୁରେ ଏକ ଜନସଭାକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ସାରା ବିଶ୍ୱ ନୂତନ ଭାରତର ଶକ୍ତିକୁ ଦେଖିଛି ଏବଂ ଭାରତ କିଭଳି ଭାବେ ସୀମାପାର ଆତଙ୍କବାଦୀଙ୍କ ଶିବିରକୁ ନଷ୍ଟ କରିବା ଫଳରେ ପାକିସ୍ତାନ ପଛଘୁଞ୍ଚା ଦେଇଛି ତାହା ମଧ୍ୟ ବିଶ୍ୱ ଅବଲୋକନ କରିଛି।
ऑपरेशन सिंदूर में भारतीय सेनाओं की सफलता सीमा पार कई किलोमीटर भीतर आतंकवादी ठिकानों को नेस्त नाबूद करने की ताकत और आतंकवादियों के बचाव में उतरे पाकिस्तान को कुछ ही घंटों में घुटनों पर लाने की हमारी क्षमता पूरी दुनिया ने नए भारत के इस स्वरूप के दर्शन किए हैं।
ନିର୍ମାଣ କ୍ଷେତ୍ରରେ ଜିରୋ ଡିଫେକ୍ଟ ଏବଂ ଜିରୋ ଇଫେକ୍ଟ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ବିଶ୍ୱ ପ୍ରଯୁକ୍ତିବିଦ୍ୟା ମାନଚିତ୍ରରେ ବେଙ୍ଗାଲୁରୁ ଭାରତକୁ ଶୀର୍ଷ ସ୍ଥାନରେ ରଖିଛି ଏବଂ ଏବେ ନୂତନ ଜ୍ଞାନକୌଶଳ ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ବେଙ୍ଗାଲୁରୁ ମଧ୍ୟ ନେତୃତ୍ୱ ନେବ ବୋଲି ସେ କହିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟାର କ୍ଷମତା ଏବଂ ଭାରତୀୟ ଦର୍ଶନ ତତ୍ତ୍ୱ ଐତିହ୍ୟକୁ ମିଶ୍ରଣ କରି ନୂତନ ଭାରତ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବେଙ୍ଗାଲୁରୁର ଯୁବପିଢ଼ିଙ୍କୁ କର୍ଣ୍ଣାଟକର ମୂଳଦୁଆ ବୋଲି କହିବା ସହ ଦେଶର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରୁ ପ୍ରତିରକ୍ଷା କ୍ଷେତ୍ର ପର୍ଯ୍ୟନ୍ତ ପ୍ରତ୍ୟେକଟି ସଫଳତାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
जो इमर्जिंग फील्ड्स है हमें उनमें भी लीड लेने के लिए काम करना होगा। हमें मेक इन इंडिया में मैन्युफैक्चरिंग सेक्टर में भी बेंगलुरु और कर्नाटका की प्रेजेंस को और मजबूत करना है। और मेरा आग्रह है हमारे प्रोडक्ट्स जीरो डिफेक्ट जीरो इफेक्ट के स्टैंडर्ड पर टॉप क्वालिटी के होने चाहिए, यानी बिना डिफेक्ट वाले प्रोडक्ट हो और उन्हें बनाने का नेगेटिव इफेक्ट पर्यावरण पर भी न पड़े।
2014 ପରଠାରୁ ଭାରତର ଭିତ୍ତିଭୂମି ବିକାଶ ସହିତ 24 ସହରକୁ ମେଟ୍ରୋ ନେଟୱାର୍କ ସହ ଯୋଡ଼ିବା, 40,000 କିଲୋମିଟରରୁ ଅଧିକ ରେଳ ଲାଇନ୍ର ବିଦ୍ୟୁତିକରଣ କରିବା ଏବଂ ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ ଓ ମୋବାଇଲ୍ ଫୋନ୍ ରପ୍ତାନୀ କ୍ଷେତ୍ରରେ ସଫଳତା ହାସଲ କରିବା ବିଷୟରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ। ଗତକାଲି 7,160 କୋଟି ଟଙ୍କା ବ୍ୟୟ ସମ୍ଭଳିତ ବେଙ୍ଗାଲୁରୁ ମେଟ୍ରୋର ୟେଲୋ ଲାଇନ୍ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ 15,610 କୋଟିରୁ ଅଧିକ ଟଙ୍କାର ତୃତୀୟ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ୟେଲୋ ଲାଇନ୍ ଆର୍ଭି ରୋଡ୍ରୁ ବୋମାସଂଗ୍ରା ପର୍ଯ୍ୟନ୍ତ 19 କିଲୋମିଟର ଦୀର୍ଘ ଲମ୍ବ ହୋଇଥିବା ବେଳେ ସେଥିରେ 16 ଷ୍ଟେସନ୍ ରହିବ। ଏହାକୁ ମିଶାଇ ବେଙ୍ଗାଲୁରୁରେ ମେଟ୍ରୋ ନେଟୱାର୍କ 96 କିଲୋମିଟରରେ ପହଞ୍ଚିଛି। ତୃତୀୟ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପରେ ଅଧିକ 44 କିଲୋମିଟର ସହ 31 ଷ୍ଟେସନ୍ ଯୋଡ଼ି ହେବ, ଯାହାଫଳରେ ଭିଡ଼ ହ୍ରାସ ପାଇବା ସହ ଶିଳ୍ପ, ଶିକ୍ଷା ଏବଂ ସାଧାରଣ କ୍ଷେତ୍ରରେ ସହଜ ଏବଂ ସୁବିଧାରେ ଗମନାଗମନ ବ୍ୟବସ୍ଥା ହୋଇପାରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରୁ ବେଲାଗାଭି, ଅମୃତସରରୁ ଶ୍ରୀମାତା ବୈଷ୍ଣୋଦେବୀ କାଟ୍ରା ଏବଂ ନାଗପୁରରୁ ପୁଣେ ପର୍ଯ୍ୟନ୍ତ 3 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଚଳାଚଳ ଦ୍ୱାରା ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ବାଣିଜ୍ୟ ଓ ପର୍ଯ୍ୟଟନ ବୃଦ୍ଧି ପାଇବ ବୋଲି କୁହାଯାଇଛି। ରାଜସ୍ଥାନର ଝୁନ୍ଝୁନ୍ଠାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ 30 ଲକ୍ଷରୁ ଅଧିକ ଚାଷୀଙ୍କୁ ଫସଲ ବୀମା ପ୍ରଦାନ କରିବେ। ଏହି ଫସଲ ବୀମା ବଣ୍ଟନ ପରିମାଣ 3,200 କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ ବୀମା ରାଶି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯିବ। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ଚାଷୀମାନଙ୍କୁ 1,156 କୋଟି ଟଙ୍କା, ରାଜସ୍ଥାନର ଚାଷୀମାନଙ୍କୁ 1,121 କୋଟି, ଛତିଶଗଡ଼ର ଚାଷୀଙ୍କୁ 150 କୋଟି ଏବଂ ଅନ୍ୟ ରାଜ୍ୟର ଚାଷୀମାନଙ୍କୁ 773 କୋଟି ଟଙ୍କା ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ଝୁନ୍ଝୁନ୍, ଶିକର, ଜୟପୁର, କୋଟପୁଟଲି, ବେହରର ଏବଂ ଅନ୍ୟାନ୍ୟ ଜିଲ୍ଲାର ଚାଷୀମାନେ ବହୁ ସଂଖ୍ୟାରେ ଯୋଗଦେବେ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ବାବା ଖଡ଼କ ସିଂ ମାର୍ଗରେ ସଂସଦ ସଦସ୍ୟଙ୍କ ପାଇଁ 184 ନବନିର୍ମିତ ଟାଇପ୍ 7 ବହୁମହଲା ଫ୍ଲାଟ୍ର ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସିକ ପରିସରରେ ଏକ ସିନ୍ଦୁର ଚାରା ରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରମଜୀବୀମାନଙ୍କ ସହ ଆଲୋଚନା ପରେ ଏକ ସାଧାରଣ ସମାବେଶକୁ ଶ୍ରୀ ମୋଦି ସମ୍ବୋଧନ କରିବେ। ଉଦ୍ଘାଟନ ହେବାକୁ ଥିବା ଆବାସିକ କୋଠାରେ ସଂସଦ ସଦସ୍ୟମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଧୁନିକ ସୁବିଧା ସୁଯୋଗ କରାଯାଇଛି। ଏଥିରେ ପରିବେଶଗତ ପରିଚାଳନା କ୍ଷମତା ବୃଦ୍ଧି ନିମନ୍ତେ ଶକ୍ତି ସଂରକ୍ଷଣ ଏବଂ ନବୀକରଣୀୟ ଶକ୍ତି ଉତ୍ପାଦନର ବ୍ୟବସ୍ଥା କରାଯାଇଛି। କୋଠାରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଜନପ୍ରତିନିଧିମାନେ ଯେଭଳି ଲୋକମାନଙ୍କ ସହ ଆଲୋଚନା ଓ ବିଚାର ବିମର୍ଶ କରିପାରିବେ ସେ ନେଇ ସ୍ୱତନ୍ତ୍ର କାର୍ଯ୍ୟାଳୟ ମଧ୍ୟ ଖୋଲିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
इस परिसर में सांसदों की आवश्यकताओं को पूरा करने के लिए सभी प्रकार की आधुनिक सुविधाएं उपलब्ध है। ग्रीन टेक्नोलॉजी की मदद से तैयार की गई यह परियोजना एकीकृत आवास मूल्यांकन की स्टार रेटिंग 3 के मानकों और राष्ट्रीय भवन संहिता 2016 के अनुरूप है। पर्यावरणीय रूप से अनुकूल इस भवन में ऊर्जा संरक्षण, नवीकरणीय ऊर्जा उत्पादन और प्रभावी अपशिष्ट प्रबंधन जैसी विशेषताएं मौजूद है। एल्यूमिनियम शटरिंग और मोनोलिथिक कॉन्क्रीट जैसी विशेष उन्नत निर्माण तकनीक से इस परिसर के निर्माण को समय पर पूरा किया गया है। यह परिसर दिव्यांगजनों के लिए भी अनुकूल है। सुरक्षा की दृष्टि से परिसर के भीतर सभी इमारतों का निर्माण आधुनिक संरचनात्मक डिजाइन मानदंडों के अनुसार भूकंपरोधी बनाया गया है। सभी निवासियों की सुरक्षा सुनिश्चित करने के लिए व्यापक और मजबूत सुरक्षा प्रणाली उपलब्ध कराई गई है। रईसुद्दीन रिहान की रिपोर्ट के साथ आदर्श आकाशवाणी समाचार दिल्ली।
କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ ସମ୍ବନ୍ଧୀୟ ନୋଟିସ୍ ଜାରି କରିଛନ୍ତି। 2024 ଲୋକସଭା ନିର୍ବାଚନରେ ଭୋଟର ଜାଲିଆତି ଅଭିଯୋଗର ପ୍ରମାଣ ଦେବାକୁ ଶ୍ରୀ ଗାନ୍ଧୀଙ୍କୁ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ଆଧାରରେ ଶକୁନ ରାଣୀ ଓ ଅନ୍ୟ କେହି ଭୋଟର ଦୁଇଥର ଭୋଟ୍ ଦେଇଥିଲେ ବୋଲି ରାହୁଲ ଗାନ୍ଧୀ କହୁଛନ୍ତି ତାହାର ପ୍ରମାଣ ଦେବାକୁ କୁହାଯାଇଛି। ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଶକୁନ ରାଣୀ କେବଳ ଥରେ ଭୋଟ୍ ଦେଇଥିଲେ। ଅନ୍ୟପକ୍ଷରେ ଶ୍ରୀ ଗାନ୍ଧୀ ଯେଉଁ ଦସ୍ତାବିଜ ଉପସ୍ଥାପନ କରିଛନ୍ତି ତାହା ପୋଲିଂ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ଦସ୍ତାବିଜ ନୁହେଁ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ଗତ 7 ତାରିଖରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣାଟକର ମହାଦେବପୁରା ବିଧାନସଭା କ୍ଷେତ୍ରରେ ବଡ଼ ଧରଣର ଭୋଟ୍ ଚୋରି ହୋଇଥିବା ଅଭିଯୋଗ କରିଥିଲେ। ଏନେଇ ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କୁ ଆନୁଷ୍ଠାନିକ ଘୋଷଣାପତ୍ର ଦାଖଲ କରିବା କିମ୍ବା ମିଥ୍ୟା ଅଭିଯୋଗ ପାଇଁ କ୍ଷମା ମାଗିବା ଲାଗି କହିଥିଲେ। ଇରାକର ଏକ ଜଳବିଶୋଧନ କେନ୍ଦ୍ରରେ ଫ୍ଲୋରିନ୍ ଗ୍ୟାସ୍ ନିର୍ଗତ ହେବାରୁ 600 ଅଧିକ ସିଆ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଶ୍ୱାସକ୍ରିୟା ଜନିତ ସମସ୍ୟା ପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇରାକର ମଧ୍ୟଭାଗ ଏବଂ ଦକ୍ଷିଣରେ ଥିବା ନଜଫ୍ ଓ କାରୱାଲା ସହରରେ ଏହି ଘଟଣା ଘଟିଛି। ଚଳିତ ବର୍ଷ ଲକ୍ଷ ଲକ୍ଷ ସିଆ ମୁସଲିମ୍ ତୀର୍ଥଯାତ୍ରୀ କାରୱାଲା ଯିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେଠାରେ ସେମାନେ ପ୍ରଫେଟ୍ ମହମ୍ମଦଙ୍କ ନାତି ହୁସେନ୍ଙ୍କ ମୃତ୍ୟୁକୁ ସ୍ମରଣ କରି 40-ଦିନିଆ ଶୋକ ଅବଧି ପାଳନ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅଙ୍ଗଦାନ ନୂତନ ଜୀବନ ଲାଗି ଅବଦାନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୋଟୋର ଯୁଗ୍ମ ନିର୍ଦ୍ଦେଶକ ସାଇନି ସୁମନ ପ୍ରଧାନ ଏବଂ ଭାରତୀୟ ଚକ୍ଷୁ ବ୍ୟାଙ୍କର ମହାସଚିବ ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7111 ଓ 011-2333-1444 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-94044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ କ୍ରୀଡ଼ାବିତ୍ମାନେ ଉନ୍ନତ ଖେଳ ପ୍ରଦର୍ଶନ ସହ ନୂତନ କୀର୍ତ୍ତିମାନ ସ୍ଥାପନ କରିବାରେ ସଫଳତା ହାସଲ କରିଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ଓଡ଼ିଶାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ବିଶ୍ୱ ଆଥ୍ଲେଟିକ୍ସ ବ୍ରୋଞ୍ଜ ସ୍ତରୀୟ କଣ୍ଟିନେଣ୍ଟାଲ୍ ଟୁର୍ 2025 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଦିନିକିଆ ପ୍ରତିଯୋଗିତାରେ 17 ଦେଶର 160 ଜଣ ମହିଳା ଓ ପୁରୁଷ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଏଥିରେ ଭାରତର 93 ଜଣ କ୍ରୀଡ଼ାବିତ୍ 100, 200, 400 ଏବଂ 800 ମିଟର ଦୌଡ଼ ସମେତ ଜାଭେଲିନ୍ ଥ୍ରୋ ଓ 18 ଅନ୍ୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରଦର୍ଶନକାରୀ ଆସନ୍ତା ମାସରେ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବ୍ୟାଙ୍କକ୍ରେ ଅନୁଷ୍ଠିତ 19 ବର୍ଷରୁ କମ୍ ଏସୀୟ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ଭାରତୀୟ ମୁଷ୍ଟିଯୋଦ୍ଧା ନିଶା ଏବଂ ମୁସ୍କାନ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଅନ୍ୟ 5 ଜଣ ରୌପ୍ୟ ପଦକ ଜିତିଛନ୍ତି। କ୍ୱାଣ୍ଟବକ୍ସ ଚେନ୍ନାଇ ଗ୍ରାଣ୍ଡମାଷ୍ଟର୍ସ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟରେ ନିହାଲ ସରିନ୍ ଏବଂ ଅର୍ଜୁନ ଇରାଗାସିଙ୍କୁ ପରାସ୍ତ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟରଞ୍ଜନ ମିଶ୍ର।
ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅପରେସନ୍ ସିନ୍ଦୁରକୁ ସଫଳତା ଦେଇଛି କହିଲେ ପ୍ରଧାନମନ୍ତ୍ରୀ। ରାଜସ୍ଥାନର ଝୁନ୍ଝୁନ୍ଠାରେ 30 ଲକ୍ଷରୁ ଅଧିକ ଚାଷୀଙ୍କୁ ଫସଲ ବୀମା ପ୍ରଦାନ କରିବେ କେନ୍ଦ୍ର କୃଷିମନ୍ତ୍ରୀ ଏବଂ ବିଶ୍ୱ ଆଥଲେଟିକ୍ସ ବ୍ରୋଞ୍ଜ ସ୍ତରୀୟ କଣ୍ଟିନେଣ୍ଟାଲ ଟୁର୍ 2025ରେ ଭାଗ ନେଲେ 17ଟି ଦେଶର 160 ଜଣ କ୍ରୀଡ଼ାବିତ୍। ସମ୍ବାଦ ଶେଷ ହେଲା।